ଚବି ତିନି ଅନ୍ଧାର ମଧ୍ୟରେ ଜ୍ୟୋତିକି କିପରି ବ୍ୟବହାର କରୁ। ଏହି ଚବିରେ ଜଣେ ଲୋକ ଆଲୁଅକୁ ହାତରେ ଉପରକୁ ଟେକି ଧରିଛି, ଯେପରି ଘରେ ସମସ୍ତେ ତାହା ଦେଖିପାରିବେ। ଅନ୍ୟ ଲୋକ ବୁଦ୍ଧିହୀନ, ସେ ଟୁକେଇ ତଳେ ଆଲୁଅକୁ ଘୋଡ଼ାଇ ରଖିଛି। ଯୀଶୁ ଜଗତର ଜ୍ୟୋତି, ସେ ଆମକୁ ଈଶ୍ୱରଙ୍କ ନିକଟକୁ ପଥ ଦେଖାନ୍ତି। ଯେତେବେଳେ ଆମେ ତାଙ୍କ ବାକ୍ୟର ପାଳନ କରିବୁ, ଅନ୍ୟମାନେ ଆମଠାରେ ଈଶ୍ୱରଙ୍କ ଜ୍ୟୋତି ଦେଖିପାରିବେ। ଯୀଶୁ କହନ୍ତି, ତୁମ୍ଭମାନଙ୍କ ଜ୍ୟୋତି ଅନ୍ୟମାନଙ୍କ ଠାରେ ପ୍ରକାଶିତ ହେଉ, ତହିଁରେ ସେମାନେ ତୁମ୍ଭମାନଙ୍କ ସତ୍କର୍ମ ଦେଖି ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ପ୍ରଶଂସା କରିବେ। ଆମ୍ଭେମାନେ ଈଶ୍ୱରଙ୍କ ଜ୍ୟୋତିକୁ ଲୁଚାଇବା ନାହିଁ, ବରଂ ଅନ୍ୟମାନେ ତାହା ଦେଖନ୍ତୁ ଓ ଯୀଶୁଙ୍କ କଥା ଶୁଣନ୍ତୁ। ସେଥିରେ ସେମାନେ ଈଶ୍ୱରଙ୍କ ନିକଟକୁ ପଥ ଜାଣିବେ।